ଜୋରରେ ଦିଏ ଟିପି ଆଇ ପିସ ନିଜ ଖୁସି ପାଇଁ ଏଇ ମୂର୍ଖ ମଣିଷ ବିଶ୍ୱାସରେ ଦିଏ ଟିପି ଆଇ ପିସ ନିଜ ଖୁସି ପାଇଁ ଏଇ ମୂର୍ଖ ମଣିଷ ସ୍ୱାର୍ଥ ପାଇଁ ହୁଏ ଅନ୍ଧ ଭୁଲି ଯାଏ ଭଲ ମନ୍ଦ ସ୍ୱାର୍ଥ ପାଇଁ ହୁଏ ଅନ୍ଧ ଭୁଲି ଯାଏ ଭଲ ମନ୍ଦ ନିଜ ଗୁଣ ନିଜେ ହାଣି ହୁଅଇ ଧ୍ୱଂସ ହୁଅଇ ଧ୍ୱଂସ ଏ କଳି ଯୁଗ ହେବ ଶେଷ କଳି ଯୁଗ ହେବ ଶେଷ କଳି ଯୁଗ ହେବ ଶେଷ ବନିଆ ସ୍ତବ୍ଧ ହୋଇଯିବ ସାରା ଦୁନିଆ ଘରେ ଘରେ ଏବେ ଝୁଲିବ ତାଲା ଗାଁ କଣ୍ଡାରେ ପଡ଼ିବ ହାଲା ସହର ବଜାରରେ ଉଡ଼ିବେ କାଉ ମହାକାଳ ଆସି ସାଜିବ ଦାଉ ସାତ ଦିନ ସାତ ରାତି ଆସିବ ଅନ୍ଧାର ଘଟି ଚଣ୍ଡୀ ଚାମୁଣ୍ଡା କରିବେ କଳିର ସଂହାର ଏଠି ମାଳିକାରେ ଲେଖିଛନ୍ତି ମହାପୁରୁଷ ମହାପୁରୁଷ ଏ କଳି ଯୁଗ ହେବ ଶେଷ କଳି ଯୁଗ ହେବ ଶେଷ କଳି ଯୁଗ ହେବ ଶେଷ କଳି ଯୁଗ ହେବ ଶେଷ ଭୂମିକମ୍ପ ମରୁଡ଼ି ମହା ଦୁର୍ବିପାକ ଆସିବ ମାଡ଼ି ତର୍କି ଅବତାର ନେବେ କଳା କସାଇ ମିଛଟାରେ ମୋହ କରୁ ଚୁକାଇ ଟଙ୍କା ଧନ ଥିବ ଭଣ୍ଡାର ଭରା ଖାଇବାକୁ ମିଳିବନି ସଂସାର ସାରା କ୍ୟାନ୍ତି କୁଟୁମ୍ବ ଦୂରେଇ ଯିବେ ନିଜ ସ୍ୱାର୍ଥରେ ବ୍ୟସ୍ତ ରହିବେ ପାଖେଇ ଆସୁଛି ପରା ବିପଦ ସମୟ ଏବେ ଠାରୁ ବାପୁ ଟିକେ ସାବଧାନ ରୁହ